ആകാശവാണി ସମ୍ବାଦ ପଢୁଛନ୍ତି ନୀନା ସାହୁ ମୁଖ୍ୟ ସମ୍ବାଦ ବଜେଟ୍ରେ ପାତର ଅନ୍ତର ହୋଇଥିବା ସଂକ୍ରାନ୍ତ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାରାଷ୍ଟ୍ରରେ ରେଳବାଇ କ୍ଷେତ୍ରର ଉନ୍ନତି ପାଇଁ କେନ୍ଦ୍ର ବଜେଟ୍ରେ ଆଖିଦୃଶିଆ ଅନୁଦାନ ରାଶି ପ୍ରଦାନ କରାଯାଇଛି କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାର ଆପୋଷ ଫଇସଲା ଲକ୍ଷ୍ୟରେ ଆସନ୍ତା 29ରୁ 3 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଲୋକ ଅଦାଲତ ନେପାଳରେ ଏକ ବିମାନ ଦୁର୍ଘଟଣାରେ 18 ଜଣଙ୍କର ମୃତ୍ୟୁ ଏବଂ ଏସିଆ କପ୍ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଆଉ ଅଳ୍ପ ସମୟ ପରେ ବାଂଲାଦେଶ ଏବଂ ମାଲେସିଆ ମଧ୍ୟରେ ହେବ ମୁକାବିଲା ବଜେଟ୍ରେ ପାତର ଅନ୍ତର କରାଯାଇଛି ବୋଲି ବିରୋଧୀ ଦଳଙ୍କ ଅଭିଯୋଗକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି ରାଜ୍ୟସଭାରେ ଆଜି ଶୂନ୍ୟକାଳରେ ବିରୋଧୀ ପକ୍ଷଙ୍କ ତରଫରୁ ଆଗତ ଏ ସଂକ୍ରାନ୍ତ ପ୍ରସଙ୍ଗ ଆଲୋଚନାର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ବଜେଟ୍ରେ ପାତର ଅନ୍ତର କରାଯାଇଛି ବୋଲି ଅପପ୍ରଚାର କରୁଛନ୍ତି ବିରୋଧୀ ପକ୍ଷ ଶାସିତ ରାଜ୍ୟଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇ ନାହିଁ ବୋଲି ହେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ସେ କହିଛନ୍ତି ବଜେଟ୍ ଉପସ୍ଥାପନ ବେଳେ ପ୍ରତ୍ୟେକ ରାଜ୍ୟର ନାମ ଘୋଷଣା କରିବା ସମ୍ଭବ ହୋଇନଥାଏ କିନ୍ତୁ କେନ୍ଦ୍ରୀୟ ବଜେଟ୍ରେ ପ୍ରଦାନ କରାଯାଉଥିବା ଅର୍ଥ ଏବଂ କେନ୍ଦ୍ରୀୟ ଯୋଜନା ବାବଦ ଅର୍ଥ ସବୁ ରାଜ୍ୟ ପାଇଁ କାର୍ଯ୍ୟକାରୀ କରାଯାଇଥାଏ ଏଭଳି ଆଲୋଚନା ତଥ୍ୟଭିତ୍ତିକ ନୁହେଁ ବୋଲି ସେ କହିଛନ୍ତି ସେ କହିଛନ୍ତି ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ କେତେକ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟସଭାର ଆଜି ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଏ ପ୍ରସଙ୍ଗ ଉତ୍ଥାପନ କରି କହିଥିଲେ କେନ୍ଦ୍ର ସରକାର ନିଜର ସ୍ଥିତି ବଞ୍ଚାଇବା ପାଇଁ ଏଭଳି ବଜେଟ୍ ପ୍ରସ୍ତୁତ କରିଛନ୍ତି ସବୁ ବିରୋଧୀ ଦଳ ମଧ୍ୟ ଏଥିରେ ଏକମତ ବୋଲି ସେ କହିଛନ୍ତି ତେବେ ଅର୍ଥମନ୍ତ୍ରୀଙ୍କ ଉତ୍ତର ପ୍ରତିବାଦରେ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ଲୋକସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା ବିରୋଧୀଙ୍କର ଏଭଳି ପଦକ୍ଷେପକୁ ବାଚସ୍କତି ଓମ୍ ବିର୍ଲା ନାପସନ୍ଦ କରିଥିଲେ ସେ କହିଥିଲେ ପ୍ରଶ୍ନୋତ୍ତର କାଳକୁ ବିରୋଧୀ ସଦସ୍ୟମାନେ ନଷ୍ଟ କରୁଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ବିରୋଧୀ ସଦସ୍ୟଙ୍କ ଏଭଳି ପଦକ୍ଷେପକୁ ନାପସନ୍ଦ କରିଛନ୍ତି ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଆୟୋଜିତ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ବଜେଟ୍ରେ 900 କୋଟି ଟଙ୍କା ପ୍ରଦାନ କରାଯାଇଛି ସୂଚନାଯୋଗ୍ୟ ବଜେଟ୍ରେ କ୍ରୀଡ଼ାକ୍ଷେତ୍ର ପାଇଁ ମୋଟ 3,442 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ପୂର୍ବବର୍ଷ ତୁଳନାରେ ଏହା 20 କୋଟି ଟଙ୍କା ବୃଦ୍ଧି ପାଇଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ ସମୟରେ କହିଛନ୍ତି କ୍ରୀଡ଼ା କ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ଦିଗରେ ଯୁବ ପ୍ରତିଭାଙ୍କୁ ପ୍ରୋହାହିତ କରିବା ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଥିଲେ ଏହି ଅନୁଦାନ ରାଶି ମାଧ୍ୟମରେ କ୍ରୀଡ଼ାକ୍ଷେତ୍ର ଭିଭିଭୂମି ବିକାଶକୁ ଅଧିକ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସେ କହିଥିଲେ ସୂଚନାଯୋଗ୍ୟ 2018 ମସିହାରେ ଉଦ୍ଘାଟିତ ହୋଇଥିବା ଏହି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିବର୍ଷ ଅଧିକରୁ ଅଧିକ କ୍ରୀଡ଼ା କାର୍ଯ୍ୟକ୍ରମ ସାମିଲ ହେଉଛି କ୍ରୀଡ଼ା ମନ୍ତ୍ରଣାଳୟ 2020 ମସିହାରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଏବଂ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଆରମ୍ଭ କରିଥିବାବେଳେ 2023ରେ ଖେଲୋ ଇଣ୍ଡିଆ ପାରା ଗେମ୍ସର ଶୁଭାରମ୍ଭ ହୋଇଥିଲା କେନ୍ଦ୍ର ବଜେଟ୍ରେ ମହାରାଷ୍ଟ୍ରର ରେଳବାଇ କ୍ଷେତ୍ର ପାଇଁ ଆଖିଦୃଶିଆ ଅନୁଦାନ ରାଶି ପ୍ରଦାନ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଲୋକସଭାରେ ଆଜି ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ମହାରାଷ୍ଟ୍ରର ଭଡ଼ସାଗଡ଼ ଚିରୌଲି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ସେ କହିଛନ୍ତି ମହାରାଷ୍ଟ୍ର ରେଳବାଇ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଇ ଆସିଛନ୍ତି ଗତ ଆର୍ଥିକ ବର୍ଷରେ ରାଜ୍ୟକୁ 13,549 କୋଟି ଟଙ୍କାର ପାଣ୍ଠି ମିଳିଥିଲା ସେ ଉଲ୍ଲେଖ କରିଥିଲେ ଯେ ୟୁପିଏ ସରକାରଙ୍କ ଅମଳରେ ବାର୍ଷିକ ମାତ୍ର 58 କିଲୋମିଟର ରେଳ ଲାଇନ୍ ନିର୍ମାଣ କରାଯାଇଥିବାବେଳେ ଏନ୍ଡିଏ ସରକାରଙ୍କ ଗତ 10 ବର୍ଷରେ ଏହା ବାର୍ଷିକ 183 କିଲୋମିଟର ରହିଥିଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବା ମାମଲାଗୁଡ଼ିକର ଆପୋଷ ଫଇସଲା ଲକ୍ଷ୍ୟରେ ଆସନ୍ତା 29 ତାରିଖରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜନ କରାଯିବ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏହି ପଦକ୍ଷେପର ସୁଯୋଗ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟ ପ୍ରତିଷ୍ଠାର 75ତମ ବର୍ଷପୂର୍ତ୍ତି ପାଳନ ଅବସରରେ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ନେପାଳର ଏକ ବିମାନ ଦୁର୍ଘଟଣାରେ 18 ଜଣଙ୍କର ମୃତ୍ୟୁ ହୋଇଛି। କାଠମାଣ୍ଡୁସ୍ଥିତ ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ସୂର୍ଯ୍ୟ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସର ବରିଷ୍ଠ ଅଧୀକ୍ଷକ ଦମ୍ଭର ବାହାଦୁର କହିଛନ୍ତି, ଦୁର୍ଘଟଣା ପରେ ମୃତ୍ୟୁ ହୋଇଥିବା 18 ଜଣଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ଜଣେ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହଗୁଡ଼ିକୁ ତ୍ରିଭୁବନ ଶିକ୍ଷା ହାସ୍ପାତାଳ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ବିମାନଟି ସୂର୍ଯ୍ୟ ଏୟାରଲାଇନ୍ସର କର୍ମଚାରୀ ଏବଂ ବୈଷୟିକ ଟିମ୍କୁ ନେଇ ପୋଖରା ଅଭିମୁଖେ ଯାତ୍ରା କରୁଥିଲା। ନେପାଳର ଗୃହମନ୍ତ୍ରୀ ରମେଶ ଲେଖା ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ବ୍ରିଟେନ୍ର ବୈଦେଶିକ ସଚିବ ଡେଭିଡ୍ ଲାମି ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମ ସରକାରୀ ଗସ୍ତରେ ଆସି ଭାରତରେ ପହଞ୍ଚିଛନ୍ତି। ନୂଆଦିଲ୍ଲୀରେ ଶ୍ରୀ ଲାମି ପହଞ୍ଚବା ପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ତାଙ୍କୁ ସ୍ୱାଗତ କରିଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଜୟସ୍ୱାଲ କହିଛନ୍ତି ଯେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବ ଏବଂ ଭାରତ ଓ ବ୍ରିଟେନ୍ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବ। ଶ୍ରୀ ଲାମି ଆଜି ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଗସ୍ତ ଅବସରରେ ଶ୍ରୀ ଲାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ଗତ 6 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟାରମେରଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାର୍ଯ୍ୟ କରିବା ନେଇ ସହମତି ପ୍ରକାଶ କରିଛନ୍ତି। ରୋନାଲ୍ଡ ଏଲ୍ ରୋ ଜୁନିୟର ଆମେରିକା ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ସେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହି ପଦବୀରେ ଦାୟିତ୍ୱ ନିର୍ବାହ କରୁଥିବା କିମ୍ବର୍ଲି ଚିଟ୍ଲେ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ରୋ ଜୁନିୟର ନିଯୁକ୍ତ ହୋଇଛନ୍ତି। ପେନ୍ସିଲଭାନିଆ ର୍ୟାଲିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଳ ଘଟଣାରେ ସୁରକ୍ଷା ତ୍ରୁଟି ନେଇ ଯାଞ୍ଚର ସମ୍ମୁଖୀନ ହେବା ପରିପ୍ରେକ୍ଷୀରେ ଶ୍ରୀ ଚିଟ୍ଲେ ଏହି ପଦକ୍ଷେପ ନେଇଥିଲେ। ଯାଞ୍ଚ କମିଟିରେ ଶୁଣାଣି ସମୟରେ ତାଙ୍କର ସାକ୍ଷ୍ୟ ପ୍ରଦାନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି। ଇମେଲ୍ ମାଧ୍ୟମରେ ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ମେ ମାସରେ 23 ଲକ୍ଷରୁ ଅଧିକ ଶ୍ରମଜୀବୀ କର୍ମଚାରୀ ରାଜ୍ୟ ବୀମା ଯୋଜନା ଇଏସ୍ଆଇରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ମଧ୍ୟରେ 11 ଲକ୍ଷରୁ ଉର୍ଦ୍ଧ 25 ବର୍ଷ ବୀମାଧାରୀଙ୍କ ବୟସ ସୀମା 25 ବର୍ଷ ମଧ୍ୟରେ ରହିଛି। ମନ୍ତ୍ରଣାଳୟ କହିଛି ଯେ ମେ ମାସରେ ଏହି ନୂତନ କର୍ମଚାରୀଙ୍କ ମଧ୍ୟରେ 4,47,000 ମହିଳା ଅନ୍ତର୍ଭୁକ୍ତ। କ୍ରିକେଟ୍ ଏସିଆ କପ୍ ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି 2 ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ବି'ରେ ବାଂଲାଦେଶ ଏବଂ ମାଲେସିଆ ଆଉ ଅଳ୍ପ ସମୟ ପରେ ଶ୍ରୀଲଙ୍କାର ଦାମ୍ଭୁଲା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ପରସ୍କରକୁ ଭେଟିବେ। ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଦ୍ୱିତୀୟ ମ୍ୟାଚ୍ଟି ଗ୍ରୁପ୍ ବି'ର ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ ମଧ୍ୟରେ ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଦାମ୍ଭୁଲାଠାରେ ଖେଳାଯିବ। ଭାରତ ଗତକାଲି ନେପାଳକୁ 82 ରନ୍ରେ ପରାସ୍ତ କରି ଗ୍ରୁପ୍ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି। ଏଥିସହ ସେମିଫାଇନାଲ୍ ପର୍ଯ୍ୟାୟରେ ନିଜର ସ୍ଥାନକୁ ପକ୍କା କରିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନ ମଧ୍ୟ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଦାମ୍ବୁଲାଠାରେ ଅନୁଷ୍ଠିତ ଗତକାଲିର ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଶେଫାଳି ବର୍ମାଙ୍କ 81 ରନ୍ ବଳରେ ଭାରତ 3 ୱିକେଟ୍ରେ 178 ରନ୍ ସଂଗ୍ରହ କରିଥିଲା। 179 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନେପାଳ 6 ୱିକେଟ୍ରେ 96 ରନ୍ କରିବାକୁ ସକ୍ଷମ ହୋଇଥିଲା। ବଜେଟ୍ରେ ପାତର ଅନ୍ତର ହୋଇଥିବା ସଂକ୍ରାନ୍ତ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମହାରାଷ୍ଟ୍ରରେ ରେଳବାଇ କ୍ଷେତ୍ରର ଉନ୍ନତି ପାଇଁ କେନ୍ଦ୍ର ବଜେଟ୍ରେ ଆଖିଦୃଶିଆ ଅନୁଦାନ ରାଶି ପ୍ରଦାନ କରାଯାଇଛି କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାର ଆପୋଷ ଫଇସଲା ଲକ୍ଷ୍ୟରେ ଆସନ୍ତା 29ରୁ 3 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଲୋକ ଅଦାଲତ। ନେପାଳରେ ଏକ ବିମାନ ଦୁର୍ଘଟଣାରେ 18 ଜଣଙ୍କର ମୃତ୍ୟୁ। ଏବଂ ଏସିଆ କପ୍ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଆଉ ଅଳ୍ପ ସମୟ ପରେ ବାଂଲାଦେଶ ଏବଂ ମାଲେସିଆ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।